କପି ଛାଡ଼ି ସିଂହ ରଡ଼ି ଲଙ୍କାଗଡ଼କୁ ବାନରେ ପଡ଼ିଲେ କମାଡ଼ି ବାନରଙ୍କ ମୁଖ ରାବ ଶୁଣିଣ ରାବଣ ବୋଲଇକେ ମନ୍ତେ ଦୁହେଁ ଜିଲେ କପୁଣ ବିସ୍ମୟ ହୋଇଣ ଧୂମ୍ରାକ୍ଷକୁ ଆଜ୍ଞା ଦେଲା ରାମ ଲକ୍ଷ୍ମଣଙ୍କୁ ମାରି ଆସ ବୋଇଲା ଶୁଣିଣ ଧୂମ୍ରାକ୍ଷ ଗଲା ପଶ୍ଚିମ ଦୁଆରେ ଅନେକ ଅସୁର ବଳ ଘେନି ସଙ୍ଗତରେ ଦେଖିଣ ବାନର ବଳ ତରୁଶିଳା ମାରି ଅସୁର ଯୁଝନ୍ତି କରେ ଧନୁଷର ଧରି କେପିଟନ୍ତି ଗଦା କେ ମୁଦର କୁନ୍ତ ଘେନି ବାଜିଲା କରଣ ଗୋଳ ଦୁଇ କୂଳ ଘେନି ଅନେକ ବାନର ନାଶ କଲା କଧୂମ୍ରାକ୍ଷ ବୋଲେ ସଦା ଶିବ ଦେଖି ପବନର ବସ ପଥର ଧରିଣ ହନୁମନ୍ତ ଧାଇ ଗଲା ଧୂମ୍ରାକ୍ଷର ମୂର୍ଦ୍ଧନିରେ ନେଇ କଚାଡ଼ିଲା ପ୍ରାଣ ଛାଡ଼ି ପଡ଼ିଲା ସେ ଧୂମ୍ରାକ୍ଷ ସୁର ରାବଣ ଛାମୁରେ ଯାଇ ଜଣାଇଲା ଚାର ଶୁଣିଣ ରାବଣ ବଜ୍ର ମୁଷ୍ଟିୟ କମ୍ପନ ପ୍ରହସ୍ତ ସହିତ ଯେପେ ଶିଲା ତିନି ଜଣ ଯାଅ ବାବୁ ମାର ରାମ ଲକ୍ଷ୍ମଣ ସୈନୀ ଉପ୍ରୋଧନ କର ରାମ ଲକ୍ଷ୍ମଣ ସେନାପତି ଆସି ଶ୍ରୀରାମ ସୈନ୍ୟରେ ସେ ଯେ ପଶିଲେ ଭରସି ବଜ୍ରମୁଷ୍ଟି ସଙ୍ଗତରେ ଅଙ୍ଗଦ ଯୁଝିଲେ ଅକମ୍ପନ ରଥ ହନୁମନ୍ତ ସଙ୍ଗତେ ଯୁଝି ବୀରବର ନୀଳ ସମୁଦ୍ର ମନ୍ଥନ ପ୍ରାୟେ ସୁଭେରଣ ବଳ ଧରା ଧରି ମରା ମରି ମହିରେ ପଡ଼ିଣ ଅନେକ ତହିଁରେ ମଲେ ବେନି କୂଳ ସୈନ୍ୟ ଶାଳଶିଳା ଆତ ଜାତ ନଦୀ ସଇ ମହି ସଦା ଶିବ ରାମ ଚରଣକୁ ଧ୍ୟାଇ ବୃକ୍ଷ ଉପାଡ଼ି ଅଙ୍ଗଦ ଘୋର କୋପ କଲେ ବଜ୍ରମୁଷ୍ଟି ହୃଦୟରେ ନେଇ କଚାଡ଼ିଲେ ତାହା ସହି ଅସୁର ଯେ ବିନ୍ଧିଲା କବାଣ ଅଙ୍ଗଦ ଶରୀର ରକ୍ତେ ହୋଇଲା କକ୍ଷୀଣ କୋପେ ପଥରେ କମାରି ବାଳିର କୁମର ରଥ ଭାଙ୍ଗି ସାରଥି କି ମାଇଲା ତାହାର ବିରଥ ହୋଇ ଅସୁର ଖଡ଼ଗ କ୍ଷୀଣ ଅଙ୍ଗଦ ତା ଛଡ଼ାଇ ଘେନି ଗଲା ସେହି दुआरे हनुमंत अकंपन अविश्राम समर कले कबे निजन गपभरे दंतर गणीण हनु वीर अकंपन रथे नेई माइला पथर भाजी गला रथ तार सत खंड होई विरथ होईण सर बिंधे कोप बही समरे पड़िले रुक्ष बानर पार पथर मारिले हनु ताहार उपर घोर रड़ी करी अकंपन प्राण गला कहे सदाशिवरण भूईरे सोइला प्रहस्त नीलर युद्ध के कही पारिब माइले अनेक सैन्य देवंकु दुर्लभ गपभरे नील वीर माइले कशील भाजिला रथ प्रहस्त उभा हेले तल ଭରେ ପ୍ରହସ୍ତ ବିନ୍ଧିଲା ତୀକ୍ଷ୍ଣସର ନୀଳର ଶରୀରୁ ରକ୍ତ ବହେ ଝର ଝର ଘୋର କୋପେ ନୀଳ ବୀର ଉଗଇ ଉଠିଲା ଶାଳ ଗଛ ନେଇ ତା ଉପରେ କଚାଡ଼ିଲା ଘୋର ରଡ଼ି କରି ପ୍ରହସ୍ତର ପ୍ରାଣ ସୁର ରୁଧିରେ ନଦୀ ହୋଇଣ ବହିଲା ରାବଣର ଛାମୁରେ କହିଲେ ଯାଇ ଚାର ଶୁଣିଣ ବିକଳ ହେଲା ବିଶ୍ରବାକୁ ମର ମହାଦୁଃଖେ ଚିନ୍ତା ନଦୀ ମଧ୍ୟରେ ବୁଡ଼ିଲା କହେ ସଦାଶିବ ସୈନ୍ୟମାନଙ୍କୁ